ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ୟାରିସ୍ ଅଲମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭର୍ଦ୍ଧନା ପ୍ରଦାନ କରିବେ। ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ 12:30ରେ ହକି ଦଳର ସଦସ୍ୟ ପହଞ୍ଚବା ପରେ ସେମାନଙ୍କୁ ବିଜୟ ଗୌରବ ଯାତ୍ରାରେ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅଣାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନ 5:00ରେ ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହକି ଦଳର ସଦସ୍ୟଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ମାଧ୍ୟମରେ ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ବିଭାଗୀୟ ସଚିବଙ୍କ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଭିଭିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ଆବଶ୍ୟକସ୍ଥଳେ ଅଧିକ ମାନବ ସମ୍ଭଳର ଉପଯୋଗ କରି କାର୍ଯ୍ୟକ୍ରମଗୁଡ଼ିକୁ ଆଗେଇ ନେବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗ ସମ୍ମିଳିତ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପୂର୍ବ ଭାରତରେ ବିପୁଳ ପ୍ରାକୃତିକ ସମ୍ପଦ, ପ୍ରତିଭା ସମ୍ପନ୍ନ ଯୁବଗୋଷ୍ଠୀ ଏବଂ ଦକ୍ଷ ଶ୍ରମଶକ୍ତି ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେଶରେ ମାନବ ସମ୍ଭଳ ଏବଂ ବୌଦ୍ଧିକ କ୍ଷମତା ଅଭିବୃଦ୍ଧି ଦିଗରେ ଏହି ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ବିଶେଷକରି କୋଲକାତା, ଭୁବନେଶ୍ୱର, ପାଟନା, ରାଞ୍ଚି, ରାୟପୁର ଏବଂ ପୂର୍ବ ଭାରତର ଅନ୍ୟ ସମସ୍ତ ପ୍ରମୁଖ ସହର ଭାରତ ଏବଂ ବିଶ୍ୱ ଅଭିବୃଦ୍ଧିର ମୁଖ୍ୟ ମାଧ୍ୟମ ହେବାର ସମ୍ଭାବନା ରହିଛି। ସିଆଇଆଇ ପୂର୍ବାଞ୍ଚଳ ଏକ୍ଜିମ୍ ସମ୍ମିଳନୀ 2024ରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବାଞ୍ଚଳକୁ ଦେଶର ପ୍ରଗତିର ପ୍ରବେଶଦ୍ୱାରରେ ପରିଣତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ରାଜ୍ୟର 16,991 ଗ୍ରାମକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯାଇଛି। ବିଧାନସଭାରେ ଗତକାଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବାକି ରହିଥିବା ଅନ୍ୟ 10 ଗ୍ରାମର ସଂଯୋଗୀକରଣ କାର୍ଯ୍ୟ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷରେ ପିଏମ୍ ଜନମନ ଯୋଜନାରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିବା 47 ନିର୍ଦ୍ଦିଷ୍ଟ ଅସୁରକ୍ଷିତ ଜନଜାତି ଗୋଷ୍ଠୀ ବାସସ୍ଥାନକୁ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। 4 ଗ୍ରାମର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ବାକି ଗ୍ରାମଗୁଡ଼ିକର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ସହରାଞ୍ଚଳରେ ଥିବା 86 ଆମୋ ହସ୍କିଟାଲରେ ଆହାର କେନ୍ଦ୍ର କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ଗତକାଲି ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସେ କହିଛନ୍ତି, ଏବେ ରାଜ୍ୟରେ 169 ଆହାର କେନ୍ଦ୍ର କାର୍ଯ୍ୟକାରୀ ହେଉଛି। ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ମଧ୍ୟ ଗୋଟିଏ ଆହାର କେନ୍ଦ୍ର ଖୋଲିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ଯୋଜନା ନିମନ୍ତେ ଆବଶ୍ୟକ ପଡ଼ୁଥିବା ପ୍ରାୟ 60 କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ କରିବାକୁ ପଶ୍ଚିମବଙ୍ଗ ସରକାର ସେଠାକାର ଆଳୁ ବ୍ୟବସାୟୀଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଗତକାଲି ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଆଳୁ ଟ୍ରକ୍ ଗତକାଲି ଓଡ଼ିଶାରେ ପ୍ରବେଶ ଆରମ୍ଭ କରିଛି। ଆଳୁ ରପ୍ତାନୀ ନେଇ ସମ୍ମୁଖୀନ ହୋଇଥିବା ସମସ୍ୟାର ସମାଧାନ ଦାବିରେ ପଶ୍ଚିମବଙ୍ଗର ବ୍ୟବସାୟୀ ଆନ୍ଦୋଳନ କରିଥିଲେ। ଏହାର ପ୍ରଭାବରେ ସେଠାରେ ମଧ୍ୟ ଆଳୁ ଦର ବୃଦ୍ଧି ପାଇବା ସହ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବୈଠକରେ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଥିଲେ। ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ବୌଦ୍ଧର ପୁରୁଣାକଟକ ଏବଂ ଚାରିଛକ ମଧ୍ୟରେ ଚାଲିଥିବା ଭୂତଳ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି। 1975 ମିଟର ଲମ୍ବ ଏହି 7 ଟନେଲକୁ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ମୋଟ 301 କିଲୋମିଟର ଏହି ରେଳ ପ୍ରକଳ୍ପ, 183 କିଲୋମିଟର ରେଳ ଲାଇନ୍ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଛି। ଉଭୟ ପଟରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଭାଦ୍ରବ କୃଷ୍ଣ ତୃତୀୟ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପାଖାପାଖି ଅପରାହ୍ନ 5:00ରୁ ରାତି 9:00 ପର୍ଯ୍ୟନ୍ତ ଏହି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ 21,635 ଜଣ ଛାତ୍ରଛାତ୍ରୀଙ୍କ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ନାମଲେଖା ପ୍ରକ୍ରିୟା ଆଜିଠାରୁ 24 ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ରାଜ୍ୟରେ 114 ଉଚ୍ଚ ଶିକ୍ଷାନୁଷ୍ଠାନରେ ମୋଟ 29,000 ସ୍ନାତକୋତ୍ତର ସିଟ୍ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।